ମୁଁ ବିଜୟ କୁମାର ନାୟକ କହୁଛି, ଅରବିନ୍ଦ ନଗର 19 ନମ୍ବର ୱାର୍ଡରୁ କହୁଛି। ଆମେ ଦୀର୍ଘ 14 ବର୍ଷ ରହିଲେ ମଧ୍ୟ ସେ ଅରବିନ୍ଦ ନଗର ରାସ୍ତାର ଶୋଚନୀୟ ପରିସ୍ଥିତି। ଏଠି ଅରବିନ୍ଦ ସ୍କୁଲ ଅଛି, କିନ୍ତୁ ଅରବିନ୍ଦ ସ୍କୁଲର ପିଲାମାନେ ଯିବା ପାଇଁ ବହୁତ ଅସହମତ ହେଉଛନ୍ତି। ତେଣୁ ଧ୍ୟାନ ଆସୁଛି, ଅଧବାଟରେ ପିଲାଙ୍କୁ ଛାଡ଼ିଦେଇ ପଳାଉଛି, ଲାଇନ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦ୍ୱିତୀୟ କଥା ହେଲା, ଆମର ଯୋଉ ବିଏମ୍ସି ସଫେଇ ଗାଡି ଆସୁଥିଲା, ସେ ସଫେଇ ଗାଡି ଆସୁଥିଲା କେତେବେଳେ 12ଟାରେ ଆସୁଥିଲା, କେତେବେଳେ 2ଟାରେ ଆସୁଥିଲା, କେତେବେଳେ 9ଟାରେ ଆସୁଥିଲା, ତାର ସମୟ ଧାର୍ଯ୍ୟ ଠିକ ନଥିଲା। କିନ୍ତୁ ଏବେ ଟୋଟାଲ ଆସୁନାହିଁ, ସେ ଅଳିଆକୁ ଆମେ ଘରେ ରଖୁଛୁ, ଘରେ ନେଇକି ପରିସ୍ଥିତିରେ ପଡିକିରି ତାକୁ ବାହାରେ ଫିଙ୍ଗିବାକୁ ବସୁଛି। ଆଉ ଫିଙ୍ଗିବା ଦ୍ୱାରା ସେ ଆମ ପରିବେଶ ଖରାପ ହେଉଛି, ତାକୁ ତାର ପରିସ୍ଥିତି ଆମେ ଭୋଗିବା ପାଇଁ ପଡୁଛି। ଆଉ ଦ୍ୱିତୀୟ କଥା ହେଲା, ଅରବିନ୍ଦ ନଗରରେ କମ୍ୟୁନିଟି ହଲ୍ଟେ ନାହିଁ, କୌଣସି ମିଟିଂ କି କଣ ଆସିଲେ ସମସ୍ତଙ୍କୁ ଗଛ ତଳେ ବସେଇକିରି ସେ ଚେୟାର ଖଣ୍ଡେ ଦେଇକି ବସାଉଛୁ। ଆଉ ତୃତୀୟ କଥା ହେଲା, ଏତେ ବଡ଼ ଏରିଆରେ 150 ଘର ଥାଇ ମଧ୍ୟ ଅଙ୍ଗନବାଡ଼ିର ସୁବିଧା ନାହିଁ, ତେଣୁ ଅଙ୍ଗନବାଡ଼ିର ସୁବିଧା ହେଉଛି କଲେ ଆମେ ବିଶେଷ ଭାବେ ଅରବିନ୍ଦ ନଗରବାସୀ ଟିକେ ଖୁସି ହେବୁ। ଆପଣଙ୍କୁ ବିଶେଷ ଅନୁରୋଧ, ଏହା ପ୍ରତି ଟିକେ ଧ୍ୟାନ ଦେବେ।